ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଧାନସଭା ବଜେଟ୍ ଅଧିବେଶନରେ ଆଜି ଗୃହ କାର୍ଯ୍ୟ ସ୍ୱାଭାବିକ। ରାଜ୍ୟର ସମସ୍ତ ଗ୍ରାମକୁ ଆସନ୍ତାବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ, ଗୃହରେ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ରେଳ ସଂଯୋଗୀକରଣକୁ ଉନ୍ନତ ଓ ପରିବହନ ସୁବିଧା ସୁନିଶ୍ଚିତ କରିବା ପାଇଁ ଓଡ଼ିଶାର 9 ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ଆଜି ପାଳନ କରୁଛି 57ତମ ପ୍ରତିଷ୍ଠା ଦିବସ ଏବଂ ଚୈତ୍ର ମାସର ପ୍ରଥମ ମଙ୍ଗଳବାରରେ କାକଟପୁରର ମା ମଙ୍ଗଳା ଓ ଗଞ୍ଜାମ ଜିଲ୍ଲାର ତାରାତାରିଣୀଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା। ସପ୍ତଦଶ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଦ୍ୱିତୀୟ ଦିନରେ ଆଜି ଗୃହ କାର୍ଯ୍ୟ ସୁରୁଖୁରୁରେ ଜାରି ରହିଛି। ପ୍ରଶ୍ନକାଳ ଶୂନ୍ୟକାଳ ପରେ ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ମୁଲତବୀ ପ୍ରସ୍ତାବ ଆଲୋଚନାରେ ଭାଗ ନେଇଛନ୍ତି। ପ୍ରଶ୍ନକାଳ ସମାପ୍ତ ପରେ ଉଭୟ ଦଳର ସଦସ୍ୟମାନେ ଶୂନ୍ୟକାଳରେ ରାଜ୍ୟ ସ୍ୱାର୍ଥ ସମ୍ଭଳିତ ଏକାଧିକ ପ୍ରସଙ୍ଗ ଗୃହରେ ଉପସ୍ଥାପନ କରିଥିଲେ। ସଦସ୍ୟ ଶାରଦା ପ୍ରସାଦ ଜେନା ରାଜ୍ୟର ସମସ୍ତ ବୟସ୍କ ବ୍ୟକ୍ତିଙ୍କ ବାର୍ଦ୍ଧକ୍ୟ ଭତ୍ତା 3000 ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବି କରିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଅନୁସୂଚିତ ଜାତି ଅନୁସୂଚିତ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ଡିଜିଟି ବର୍ଗରେ 2798 ଶିକ୍ଷକ ପଦବୀ ତୁରନ୍ତ ପୂରଣ ପାଇଁ ଦାବି କରିଥିଲେ। କଂଗ୍ରେସ ସଦସ୍ୟା ସୋଫିଆ ଫିରଦୋସ ଶୈଳବାଳା ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଁ ଗୃହରେ ଦାବି କରିଥିଲେ। ଶାସକ ଦଳ ସଦସ୍ୟ ଜଲେନ ନାୟକ ପଶ୍ଚିମବଙ୍ଗ ସରକାରଙ୍କ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅସମ୍ମାନ ପ୍ରସଙ୍ଗକୁ ନେଇ ଗୃହରେ କ୍ଷୋଭ ପ୍ରକାଶ କରିଥିଲେ। ଏହାପରେ କଂଗ୍ରେସ ପକ୍ଷରୁ ଟାଟା ପାୱାର ଦ୍ୱାରା ସ୍ଥାପନ ହୋଇଥିବା ସ୍କାର୍ଟ ମିଟର ଓ ଅଘୋଷିତ ବିଜୁଳି କାର୍ଡକୁ ନେଇ ଆଗତ ମୁଲତବୀ ପ୍ରସ୍ତାବ ଉପରେ ଗୃହରେ ଆଲୋଚନା ହୋଇଥିଲା। ମୁଲତବୀ ପ୍ରସ୍ତାବ ଆଲୋଚନାରେ ବିରୋଧୀ ଦଳ ସଦସ୍ୟ ପବିତ୍ର ସାଉନ୍ତା, ଡକ୍ଟର ସିଏସ୍ ରାଜନ ଏକ୍କା, ଗଣେଶ୍ୱର ବେହେରା, ରମେଶ ଚନ୍ଦ୍ର ବେହେରା ଓ ଶାସକ ଦଳ ପକ୍ଷରୁ ପ୍ରତାପ ଚନ୍ଦ୍ର ନାୟକ, ପ୍ରକାଶ ସେଠୀ, ବିଭୂତିଭୂଷଣ ପ୍ରଧାନ ପ୍ରମୁଖ ଭାଗ ନେଇଥିଲେ। ଆଲୋଚନା ଶେଷରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ବିଭାଗ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ପକ୍ଷରୁ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୃହରେ ଉତ୍ତର ରଖି କହିଥିଲେ, ସ୍କାର୍ଟ ମିଟର ଲାଗିବା ପରେ ବିଜୁଳି ବିଲିଂ ପ୍ରକ୍ରିୟା ତ୍ରୁଟିଶୂନ୍ୟ ହେବା ସହିତ ଉପଭୋକ୍ତା ଉପକୃତ ହୋଇପାରିଛନ୍ତି। ରାଜ୍ୟରେ ପ୍ରାଇମେରୀ ସବ୍ଷ୍ଟେସନ ସଂଖ୍ୟା 1070ରୁ ବୃଦ୍ଧି ପାଇ 1195 ପହଞ୍ଚିଛି। ଗତ 5 ବର୍ଷ ମଧ୍ୟରେ ବିତରକ କମ୍ପାନୀର ପ୍ରଦର୍ଶନ ସନ୍ତୋଷଜନକ ରହିଛି ବୋଲି ମନ୍ତ୍ରୀ କହିଥିଲେ। ମନ୍ତ୍ରୀଙ୍କ ଉତ୍ତର ପରିପ୍ରେକ୍ଷୀରେ ବାଚସ୍କତି ସୁରମା ପାଢ଼ୀ ଆଗତ ମୁଲତବୀ ପ୍ରସ୍ତାବକୁ ଖାରଜ କରିବା ସହିତ ଗୃହକୁ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ରାଜ୍ୟର ସମସ୍ତ ଗ୍ରାମକୁ ଆସନ୍ତାବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ଆଜି ବିଧାନସଭାରେ କହିଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ଏହି ଅବଧି ମଧ୍ୟରେ ସମସ୍ତ 207 ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯିବ। ଗତ 2019 ଅଗଷ୍ଟ ମାସ ସୁଦ୍ଧା ରାଜ୍ୟରେ ମାତ୍ର 3 ଲକ୍ଷରୁ ଉର୍ଦ୍ଧ ପରିବାରକୁ ଟ୍ୟାପ୍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଇଥିଲା। ଚଳିତ ମାସ 5 ତାରିଖ ସୁଦ୍ଧା 68 ଲକ୍ଷରୁ ଉର୍ଦ୍ଧ ପରିବାରକୁ ପାନୀୟ ଜଳ ଯୋଗାଇ ଦିଆଯାଇ ସାରିଲାଣି। ବର୍ତ୍ତମାନ ସୁଦ୍ଧା 26 ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି ବୋଲି ମନ୍ତ୍ରୀ ଗୃହରେ ପ୍ରକାଶ କରିଛନ୍ତି। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଅବହେଳା ଦୃଷ୍ଟିଗୋଚର ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯେଉଁ ଅଞ୍ଚଳରେ ପିଇବା ପାଣି ସମସ୍ୟା ରହିଛି ସେଠାରେ ନଳକୂପ ଖନନ, ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ଗତ 2 ବର୍ଷ ମଧ୍ୟରେ 158 ଜଣ ଶ୍ରମିକଙ୍କୁ ବିଦେଶରୁ ଫେରାଇ ଆଣିଛନ୍ତି ବୋଲି ଏକ ପ୍ରଶ୍ନର ଉତ୍ତରରେ ଶ୍ରମମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ଆଜି ବିଧାନସଭାରେ କହିଛନ୍ତି। ମନ୍ତ୍ରୀ କହିଛନ୍ତି, 2024 133 ଜଣଙ୍କୁ ରାଜ୍ୟକୁ ଫେରାଇ ଅଣାଯାଇଥିବା ବେଳେ 2025 25 ଜଣଙ୍କୁ ଫେରାଇ ଅଣାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରୁ ଦୁବାଇ ଯାଇଥିବା 28 ଜଣ ଶ୍ରମିକଙ୍କୁ ସରକାର ଓଡ଼ିଶାକୁ ଫେରାଇ ଆଣିଛନ୍ତି। ସେହିପରି ଗତ 3 ବର୍ଷରେ 3772 ଜଣ ପ୍ରବାସୀ ଶ୍ରମିକଙ୍କୁ ବାହାର ରାଜ୍ୟରୁ ଉଦ୍ଧାର କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଗୃହରେ ସୂଚନା ଦେଇଛନ୍ତି। ପୁରୀ ବଡ଼ଦାଣ୍ଡରୁ 1200 ଉଠା ଦୋକାନୀଙ୍କୁ ଶ୍ରୀ ସେତୁ ପାଖକୁ ସ୍ଥାନାନ୍ତର କରାଯାଇଛି। ସେଥିମଧ୍ୟରେ 933 ଜଣ ଦୋକାନୀ ସେଠାକୁ ଯାଇଛନ୍ତି ବୋଲି ଏକ ପ୍ରଶ୍ନର ଉତ୍ତରରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ବିଧାନସଭାରେ କହିଛନ୍ତି। ଆଗାମୀ ଦିନରେ ପୁରୀରେ 2 ମାର୍କେଟ କମ୍ପ୍ଲେକ୍ସ ଓ 2 ଭେଣ୍ଡିଂ ଜୋନ୍ ସ୍ଥାପନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟରେ ବର୍ତ୍ତମାନ 2193ଟି କୁମ୍ଭୀର ଅଛନ୍ତି, ଯାହା ଗତବର୍ଷ ତୁଳନାରେ 4.54% ଅଧିକ ବୋଲି ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଏକ ଲିଖିତ ଉତ୍ତରରେ କହିଛନ୍ତି। ମନ୍ତ୍ରୀ କହିଛନ୍ତି ସାତକୋଶିଆ ଓ ଟିକରପଡ଼ାଠାରେ 65ଟି କୁମ୍ଭୀର ଓ 22ଟି କୁମ୍ଭୀର ଶାବକ ଅଛନ୍ତି। ଚଳିତ ବର୍ଷ ରାଜ୍ୟର ବିଭିନ୍ନ ସ୍ଥାନକୁ 24,90,968 ପକ୍ଷୀଙ୍କ ଆଗମନ ହୋଇଛି। କୌଣସି ବିରଳ ପ୍ରଜାତିର ନୂଆ ପକ୍ଷୀ ଏ ବର୍ଷ ଚିହ୍ନଟ ହୋଇନାହାନ୍ତି ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ରେଳ ସଂଯୋଗୀକରଣକୁ ଉନ୍ନତ କରିବା ଏବଂ ଉତ୍ତମ ପରିବହନ ସୁବିଧା ସୁନିଶ୍ଚିତ କରିବା ପାଇଁ ଏକ ନୂତନ ଅମୃତ ଭାରତ ଟ୍ରେନ୍ ସେବାକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅନୁମୋଦନ କରିଛନ୍ତି। ପତ୍ର ମାଧ୍ୟମରେ ଶ୍ରୀ ବୈଷ୍ଣବ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅବଗତ କରାଇଛନ୍ତି। କୋଏମ୍ବାଟୁର ପୋତନୁର ଷ୍ଟେସନଠାରୁ ଧାନବାଦ ମଧ୍ୟ ଦେଇ ଅମୃତ ଭାରତ ଟ୍ରେନ୍ ଓଡ଼ିଶାର 9 ଷ୍ଟେସନ ଦେଇ ଚାଲିବ। ଓଡ଼ିଶା, ତାମିଲନାଡୁ ଏବଂ ଝାଡ଼ଖଣ୍ଡ ମଧ୍ୟରେ ରେଳ ସଂଯୋଗୀକରଣ ପରେ ଯୋଗାଯୋଗ ଆହୁରି ସୁଦୃଢ଼ ହେବ। ରାୟଗଡ଼ା, ମୁନିଗୁଡ଼ା, କେସିଙ୍ଗା, ଟିଟିଲାଗଡ଼, ବଲାଙ୍ଗୀର, ବରଗଡ଼ ରୋଡ୍, ସମ୍ଭଲପୁର, ଝାରସୁଗୁଡ଼ା ଓ ରାଉରକେଲା ଦେଇ ଏହି ଟ୍ରେନ୍ ଚଳାଚଳ କରିବ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଓଡ଼ିଶାରେ ରେଳ ସଂଯୋଗୀକରଣକୁ ପ୍ରୋତ୍ସାହନ ଦେଉଥିବାରୁ ଧନ୍ୟବାଦ ଜଣାଇଛନ୍ତି। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ସିଆଇଏସ୍ଏଫ୍ ଆଜି ତା'ର 57ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ସିଆଇଏସ୍ଏଫ୍ ଯବାନଙ୍କ ସାହସ, ସେବା, ଅତୁଟ ପ୍ରତିବଦ୍ଧତାକୁ ଦେଶବାସୀ କୃତଜ୍ଞତା ଜଣାଉଛନ୍ତି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
ସିଆଇଏସ୍ଏଫ୍ର କ୍ଷମତା ଓ ସାମର୍ଥ୍ୟକୁ ବହୁଗୁଣିତ କରିବା ପାଇଁ ବିଗତ ବର୍ଷରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ବର୍ତ୍ତମାନ ସମୟରେ ସିଆଇଏସ୍ଏଫ୍ 2,00,000 କର୍ମଚାରୀଙ୍କ ସହିତ 25 ରାଜ୍ୟ ଓ 5 କେନ୍ଦ୍ରଶାସିତ ଅଞ୍ଚଳରେ 361 ଗୁରୁତ୍ୱପୂର୍ଣ୍ଣ ସଂସ୍ଥାନକୁ ସୁରକ୍ଷା ପ୍ରଦାନ କରୁଛି। ସେଥିମଧ୍ୟରେ 71 ବିମାନ ବନ୍ଦର, ଦିଲ୍ଲୀ ମେଟ୍ରୋ, 10 ରସାୟନିକ ଏବଂ ଫର୍ଟିଲାଇଜର ସଂସ୍ଥା ଭଳି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ବୋଲି ସିଆଇଏସ୍ଏଫ୍ ମହାନିର୍ଦ୍ଦେଶକ ପ୍ରବୀର ରଞ୍ଜନ କହିଛନ୍ତି।
सुरक्षा का दायित्व सीआईएसएफ के कंधों पर है। सीआईएसएफ पिछले 5 दशकों से बंदरगाह सुरक्षा में विशेषज्ञता रखता है। इसी दृष्टि से भारत सरकार ने एक महत्वपूर्ण निर्णय लेते हुए सीआईएसएफ को रिकॉग्नाइज्ड सिक्योरिटी ऑर्गेनाइजेशन का दर्जा प्रदान किया है।
ସିଆଇଏସ୍ଏଫ୍ରେ ସର୍ବାଧିକ ସଂଖ୍ୟକ ମହିଳା କର୍ମଚାରୀ ରହିଛନ୍ତି, ଯାହା ବର୍ତ୍ତମାନ ବାହିନୀର ସର୍ବମୋଟ ସଂଖ୍ୟାବଳର 8%ରୁ ଅଧିକ। ମହିଳା କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ସହାୟତା ଓ ଦିଲ୍ଲୀରେ ପାରିବାରିକ ପରାମର୍ଶ କେନ୍ଦ୍ର ସ୍ଥାପନ କରାଯାଇଛି। ସିଆଇଏସ୍ଏଫ୍ ପକ୍ଷରୁ 5,00,000 ଚାରାରୋପଣ କରାଯାଇ ପରିବେଶ ସୁରକ୍ଷା କ୍ଷେତ୍ରରେ ନୂତନ ମାଇଲଖୁଣ୍ଟ ସ୍ଥାପନ କରାଯାଇଛି। ବନ୍ଦେ ମାତରମ୍ କୋଷ୍ଟାଲ ସାଇକ୍ଲୋଥନ 2026ର ଦ୍ୱିତୀୟ ସଂସ୍କରଣ ସିଆଇଏସ୍ଏଫ୍ ପକ୍ଷରୁ ଆରମ୍ଭ ହୋଇଥିଲା। ସୁରକ୍ଷିତ ତଟ, ସମୃଦ୍ଧ ଭାରତର ବାର୍ତ୍ତା ନେଇ 130 ଜଣ ସିଆଇଏସ୍ଏଫ୍ କର୍ମଚାରୀ 6,553 କିଲୋମିଟର ଯାତ୍ରା କରିଥିଲେ, ଯାହା ପ୍ରାୟ 30,00,000 ନାଗରିକଙ୍କ ସହ ପରସ୍କର ସଂଯୋଗ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଆଇଏସ୍ଏଫ୍ର ପ୍ରତିଷ୍ଠା ଦିବସରେ ସମସ୍ତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ସିଆଇଏସ୍ଏଫ୍ ତା'ର ଦୃଢ଼ ସଂକଳ୍ପ, ଶୃଙ୍ଖଳା ଓ ସମର୍ପଣ ପାଇଁ ପରିଚିତ। ରାଜ୍ୟପାଳ ହରିବାବୁ କମ୍ବମ୍ପାଟି ଶୁଭେଚ୍ଛା ଜଣାଇ କହିଛନ୍ତି ଉତ୍କୃଷ୍ଟ ଶୃଙ୍ଖଳା ଓ ପ୍ରତିବଦ୍ଧତା ସହିତ ସିଆଇଏସ୍ଏଫ୍ ଦେଶରେ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବଳ ଭାବେ କାର୍ଯ୍ୟ କରି ସାଧାରଣ ଲୋକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରୁଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍କୃତି ରେଖା ତାରିଣୀ।
ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଚୈତ୍ର ମାସର ପ୍ରଥମ ମଙ୍ଗଳବାରରେ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହେଉଛି। ପୁରୀ ଜିଲ୍ଲାର କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା' ମଙ୍ଗଳାଙ୍କ ପ୍ରଥମ ପାଳି ଯାତ୍ରାରେ ନେତ୍ର ଉତ୍ସବ ସହିତ ଘଣ୍ଟା ପାଟୁଆଙ୍କ ନୃତ୍ୟ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀଙ୍କ ପୀଠରେ ଆଜିଠାରୁ ଚୈତ୍ର ପର୍ବ ଆରମ୍ଭ ହୋଇଛି। ଆଜି ପ୍ରଥମ ମଙ୍ଗଳବାରରେ ମା' ମହାକାଳୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ରାତି 2ଟାରେ ଦୁଆର ଫିଟା ନୀତି ପରେ ମୈଲମ ଲାଗି ଅବକାଶ, ମଙ୍ଗଳ ଆଳତୀ, ଶୃଙ୍ଗାର ନୀତି କରାଯାଇଥିଲା। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମା'ଙ୍କ ଦର୍ଶନ କରୁଛନ୍ତି। ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି ବୋଲି ଉପଜିଲ୍ଲାପାଳ ଶିବାଶିଷ ବରାଳ କହିଛନ୍ତି।
ଚୈତ୍ର ଯାତ୍ରାର ଆଜି ପ୍ରଥମ ପାଳି, ତ ଆଜି ଭକ୍ତମାନଙ୍କର ଧାଡ଼ି ବ୍ୟବସ୍ଥାରେ କିପରି ଭାବେ ସେମାନଙ୍କର ଦର୍ଶନ ସୁରୁଖୁରୁରେ ହେଇପାରିବ ସେ ବ୍ୟବସ୍ଥା କରାଯାଇଛି। ପ୍ରଶାସନ ତରଫରୁ ଜଳ, ଆମର ସ୍ୱାସ୍ଥ୍ୟ ଟିମ୍, ଏମାନେ ସମସ୍ତେ ଉପସ୍ଥିତ ଅଛନ୍ତି। ଗମନାଗମନ ପାଇଁ ବସ୍ର ସୁବିଧା କରାଯାଇଛି, ତ ଯାତ୍ରୀମାନେ ବସ୍ରେ ଆସୁଛନ୍ତି, କିଛି ପାହାଚରେ ମଧ୍ୟ ଆସୁଛନ୍ତି। ଯାହାର
ଆଇନ ଶୃଙ୍ଖଳା ପରିସ୍ଥିତି ଟ୍ରାଫିକ୍ ନିୟନ୍ତ୍ରଣକୁ ସୁବ୍ୟବସ୍ଥିତ କରିବା ପାଇଁ ବ୍ୟାପକ ପୁଲିସ୍ ମୁତୟନ ହୋଇଛନ୍ତି ବୋଲି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ କହିଛନ୍ତି। ନବରଙ୍ଗପୁର ମିଶନ ଶକ୍ତି ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମ ପ୍ରବାହ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଂଶୁଘାତର ମୁକାବିଲା, ପ୍ରତ୍ୟେକ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ବିଦ୍ୟାଳୟମାନଙ୍କରେ ପର୍ଯ୍ୟାପ୍ତ ପରିମାଣର ଓଆର୍ଏସ୍ ପ୍ୟାକେଟ୍ ମହଜୁଦ ରଖିବା, ଅଚଳ ନଳକୂପଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା ନେଇ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟ ସମ୍ବାଦ ପୁଣିଥରେ। ବିଧାନସଭା ବଜେଟ୍ ଅଧିବେଶନରେ ଆଜି ଗୃହ କାର୍ଯ୍ୟ ସ୍ୱାଭାବିକ। ରାଜ୍ୟର ସମସ୍ତ ଗ୍ରାମକୁ ଆସନ୍ତା ବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା ପାଇପ୍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ, ଗୃହରେ ବିଭାଗୀୟ ମନ୍ତ୍ରୀଙ୍କ ସୂଚନା। ରେଳ ସଂଯୋଗୀକରଣକୁ ଉନ୍ନତ ପରିବହନ ସୁବିଧା ସୁନିଶ୍ଚିତ କରିବା ପାଇଁ ଓଡ଼ିଶାର 9 ଷ୍ଟେସନ ଦେଇ ଚାଲିବ ନୂତନ ଅମୃତ ଭାରତ ଟ୍ରେନ୍। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ଆଜି ପାଳନ କରୁଛି 57ତମ ପ୍ରତିଷ୍ଠା ଦିବସ। ଏବଂ ଚୈତ୍ର ମାସର ପ୍ରଥମ ମଙ୍ଗଳବାରରେ କାକଟପୁରର ମା ମଙ୍ଗଳା ଓ ଗଞ୍ଜାମ ଜିଲ୍ଲାର ତାରାତାରିଣୀଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।